श्रद्धा अविदूरे ब्रजवासी मानक गृह ठार अल्प दूर से ब्रजभूव ब्रजभूमि स गोपा दारके अन्य गोपाल बालक मान सहित चार महासतु चारण करुले दक्षा गोवत्सा मान को नाना विविध क्रीड़ा क्रीड़ा परिच्छद सुंदर वेशभूषा सज्जित भई सुकरण बाद कृष्ण एवं बलराम से गृह ठारू अल्प दूर से नानाविध खेल उपकरण नहीं अन्य गोपाल बालक मान सहित खेलुले गोवत्सा मान को चराते बेले बेले कृष्ण एवं बलराम से वंशी बजाऊ बेले बेले से गचर फल पारे सूतार पथर बांधि फोपड़े बेले बेले केवल पथर फिंगुले पुणी केतबाला से पादर नुपुर बजाय बेल कि अँल आदि फल नहीं पाद द्वारा ताकि आघात कर खेलुले बेले बेले से कंबल द्वारा निजी ढांक कृत्रिम गाभी और वृष रूप धारण कर उच्च स्वर में शब्द कर परस्पर सहित युद्ध करुले एवं केतबाला पुणी से पशु मान शब्द अनुकरण करुले भाव से दुईट साधारण नरशिशु पर विहार करुले कह शिल्पोपात कहते वृंदावन मयूरपूर्ण स्थान अटे कुजत कोकिल हंस सारस गणक नहीं मयूरा कड़े वृंदावन कोकिल करंडव हंस मयूर सारस बानर वृष एवं गरीम द्वारा परिपूर्ण हो सेवा करता है तेणु कृष्ण एवं बलराम से समस्त पशु मान शब्द अनुकरण कर छोड़े नमो विष्पादाय कृष्ण पृष्ठाय भूतल सिंधे भक्ति श्रद्धा स्वामी प्रणामी नमो सद्भक्त मनाय मणिपुर प्रभुपाद सद्वाणी प्रचार निरताय थे कृष्ण यह बहुत दिन पर श्री रघुनंदन धाम कथा कहार सुजोग मिलला पाने भावी आज केवल संडे क्लास दिहब कि अनुरोध आम यही भागवत दशम स्कंद एगार अध्याय कथा आरंभ करवा तेणु ये अध्याय विशेष भाव पूर्वर जो वर्णना करतीक मसू कौते भगवान जो क्रीड़ा लीलाटी करते जो दामोदर लीला ये तीन वर्ष लीला होता दामोदर लीला तेणु ये जो दामोदर लीला माँ यशोदा बंधन करते कृष्ण को सही उदुखल भगवान जामलार्जुन वृक्ष को उत्पाटन कर देते तेणु तापर ब्रजवासी मैंने चिंता कले विशेष भाव उपानंद इत्यादि से मैंने कहले ये गोकुल विभिन्न प्रकार उत्पात देखा जाऊँगी तेणु आम आउ गोटे स्थान को पलवा चल स्थानातरित तेणु तर परामर्श से समस्त ब्रजवासी मैंने राजी हेले सब वृंदावन को आंदावन को आसवे तेणु भगवान दशम स्कंद 45 अध्याय विश्वनाथ चतुर्थ ठाकुर अन्य शास्त्र मान उद्धार कर भगवान प्रकृत में वृंदावन जो लीला होता है गोकुल जो लीला होता है तीन वर्ष चारिमास वर्तमान वृंदावन को आसिक वृंदावन ये पाखापा 6 वर्ष 8 मास लीला करेंगे तेणु ये वृंदावन में भगवान वत्साचारण आरंभ कर वत्साचारण कर तेणु वत्सा मान को जो नहीं जाए बत्सा मैंने खेलुँच चारण मानने से जो वृंदावन घास इत्यादि से मैंने कौन से ग्रहण कर भगवान कृष्ण बलराम तथा सांग बाक सहित ବିଭିନ୍ନ କ୍ରୀଡ଼ା ବିଭିନ୍ନ ଖେଳ ଚାଲିଛି ଭଗବାନଙ୍କର। ତେଣୁ ବୃନ୍ଦାବନରେ ପ୍ରଭୁପାଦ ମହାରାଜ କହୁଛନ୍ତି, ବୃନ୍ଦାବନରେ ଏ ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର ସବୁ ରହିଛି। ବୃନ୍ଦାବନରେ ପକ୍ଷୀମାନେ ସାଧାରଣ ପକ୍ଷୀ ନୁହନ୍ତି, ସେମାନେ ସବୁ ଭାଗବତ ଦର୍ଶନ ସବୁ ପନ୍ଦରଠାରେ ବର୍ଣ୍ଣନା କରାଯିବ। ଏମାନେ ସବୁ ମୁନିମାନେ, ସବୁ ମୁନିମାନେ କିଏ ଭ୍ରମରେ କିଏ ଅଛନ୍ତି, କିଏ ବିଭିନ୍ନ ପ୍ରକାର ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ମଧ୍ୟ ବେଣୁଗୀତିରେ ମଧ୍ୟ ଗୋପୀମାନେ ସବୁ ତା କହିବେ। ପ୍ରାୟ ପତାମ୍ବ ମୁନି, ଏମାନେ ସବୁ ମୁନି ସବୁ। ତେଣୁ ବୃନ୍ଦାବନର ଯେକୌଣସି ଜୀବ ହୁଅନ୍ତୁ ନା କାହିଁକି, ବୃକ୍ଷ ରଥଠାରୁ ଗୁଳ୍ମ ଆମର ଯେଉଁ ରହିଛନ୍ତି ଉଦ୍ଧବ ଦଶମ ସ୍କନ୍ଧ ଛୟାଳିଶ ଅଧ୍ୟାୟରେ ତାଙ୍କର ଛୟାଳିଶ ଅଠଚାଳିଶ ଅଧ୍ୟାୟରେ ସେ ଭଗବାନ ପ୍ରାର୍ଥନା କରିବେ, ପ୍ରଭୁ ମୋତେ ଗୋଟିଏ ବୃନ୍ଦାବନର ଗୁଳ୍ମ ଔଷଧ କରିଦିଅନ୍ତୁ। ଏ ଗୋଟେ ପ୍ରସିଦ୍ଧ ଶ୍ଳୋକ ଅଛନ୍ତି, ଆଶା ମହୋ ଚରଣରେଣୁ ଦୁଷାଂ ଅହଂ ଶ୍ୟାମ ବୃନ୍ଦାବନ କିମପି ଗୁଣ୍ମଲତ ଔଷଧୀନା ଯାହା ଦୁସ୍ତ୍ୟା ସ୍ୱଜନାଟ ପ୍ରଥମ ଚହିତ୍ୱା ଭେଜ ମୁକୁନ୍ଦ ପଦବୀ ଶ୍ରୁତି ବି ବିମୁଜ୍ଞା। ଉଦ୍ଧବ ଯେ କି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ସଖା, ଦଶମ ସ୍କନ୍ଧ ଛୟାଳିଶ ଦ୍ୱାରା ବର୍ଣ୍ଣନା କରାଯାଇଛି। ଉଦ୍ଧବ ହେଉଛନ୍ତି ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ, ବିଷ୍ଣୁ ମଂସରେ ସେ ହେଉଛନ୍ତି ବହୁତ ମନ୍ତ୍ରୀ ଅଛନ୍ତି, ତାଙ୍କ ପ୍ରତି ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ଇଏ ଉଦ୍ଧବ। ଏବଂ କୃଷ୍ଣସ୍ୟ ଦୈତ ସଖା, କୃଷ୍ଣଙ୍କର ବହୁତ ଅତ୍ୟନ୍ତ ପ୍ରିୟ ସଖା ସେ। ଭାଗବତ ଏକାଦଶ ସ୍କନ୍ଧରେ ଭଗବାନ ସହିତ କହିବେ ଉଦ୍ଧବଙ୍କୁ, ନ ତଥା ମେ ପ୍ରିୟତମ ଆତ୍ମଯୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ଚ ଯଥା ଭଗବାନ। ଏ ଉଦ୍ଧବ ତମେ ମୋର ଯେତେ ପ୍ରିୟ, ଏମିତିକି ବ୍ରହ୍ମା ମୋର ଏତେ ପ୍ରିୟ ନୁହନ୍ତି, ଶଙ୍କର ମଧ୍ୟ ଏତେ ମୋର ପ୍ରିୟ ନୁହନ୍ତି, ସଂକର୍ଷଣ ମଧ୍ୟ ନୁହନ୍ତି, ଏମିତିକି ସ୍ତ୍ରୀ ଲକ୍ଷ୍ମୀଦେବୀ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି, ନୈବାତ୍ମା ମୋର ଆତ୍ମା ମଧ୍ୟ ଏତେ ମୋର ପ୍ରିୟ ନୁହଁ ଯେତେ ତମେ ମୋର ପ୍ରିୟ। କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ ବହୁତ ଭକ୍ତ, ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ସେ କଥା କୁହାଯାଇଛି କୃଷ୍ଣସ୍ୟ ଦୈତ ସଖା, କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ସଖା ସିଏ। ଏବଂ ଶିଷ୍ୟ ବୃହସ୍ପତି ସାକ୍ଷାତ, ବୃହସ୍ପତିଙ୍କର ସେ ହେଉଛନ୍ତି ଶିଷ୍ୟ ସାକ୍ଷାତ, ବୃହସ୍ପତି ତାଙ୍କୁ ନେଇକି ପଢ଼ାଇଥିଲେ, ପାଠ ପଢ଼ାଇଥିଲେ। ଏବଂ ଉଦ୍ଧବ ବୁଦ୍ଧି ସପ୍ତମ, ଉଦ୍ଧବ ହେଉଛନ୍ତି ବୁଦ୍ଧିରେ ଶ୍ରେଷ୍ଠ ବୁଦ୍ଧିମାନ ବ୍ୟକ୍ତି। ଭଗବାନ ଯେତେବେଳେ ଦ୍ୱାରକାଡ଼ିଲା ସବୁ କରୁଥିଲେ, ଉଦ୍ଧବଙ୍କ ସହିତ ପରାମର୍ଶ କରୁଥିଲେ, ଉଦ୍ଧବ ଆମେ କ'ଣ କରିବା ବର୍ତ୍ତମାନ ଏ ପରିସ୍ଥିତିରେ, ଆମେ ଯେମିତି ଇଷ୍ଟଗୋଷ୍ଠୀ ବସିଛି ଆଲୋଚନା କରୁଛେ କ'ଣ କରିବା କେମିତି କରିବା, ସେମିତି ଭଗବାନ ଉଦ୍ଧବଙ୍କ ସହିତ ଆଲୋଚନା କରୁଥିଲେ। ସେଇ ଉଦ୍ଧବ ଯେତେବେଳେ ଯାଇଥିଲେ ବୃନ୍ଦାବନକୁ, ବୃନ୍ଦାବନ ପରିବେଶ ଦେଖି, ବୃନ୍ଦାବନ ଭକ୍ତମାନଙ୍କର ଯେଉଁ ଭକ୍ତି ରହିଛି ବିଶେଷ କରି ଗୋପୀମାନଙ୍କର, ସେଇଠି ସେ ଭଗବାନ ପ୍ରାର୍ଥନା କରିଛନ୍ତି, ପ୍ରଭୁ ମୋର ଏତିକି ଆଶା, ଆଶା ମହୋ ଚରଣରେଣୁ ଦୁଷାମ ଅହଂ ଶ୍ୟାମ। ଗୋପୀମାନଙ୍କର ପଦଧୂଳି କାମନା କଲେ ମଧ୍ୟ ଗୋପୀମାନେ ଦେବେ ନାହିଁ, ତେଣୁ ବୃନ୍ଦାବନରେ ମୁଁ ଯଦି ଗୋଟିଏ ଗୁଳ୍ମଲତା ବା ଔଷଧି ରୂପରେ ଜନ୍ମଗ୍ରହଣ କରନ୍ତି, ତାହେଲେ ଗୋପୀମାନେ ଯେତେବେଳେ ଭଗବାନ କୃଷ୍ଣଙ୍କର ଅନ୍ୱେଷଣରେ ବିଚରଣ କରୁଥିବେ, ତାଙ୍କର ପାଦରେ ମୁଁ ପ୍ରାପ୍ତ ହେବି। ତେଣୁ ଏଇ ଯେଉଁ ପ୍ରାର୍ଥନା କରିଥିଲେ ବୃନ୍ଦାବନରେ ସେ ମଧ୍ୟ ବର୍ତ୍ତମାନ ମଧ୍ୟ ରହିଛନ୍ତି, ଗୁଳ୍ମଲତା ହିସାବରେ ରହିଛନ୍ତି ସେ, ଉଦ୍ଧବ କେୟାର ବି ରହିଛି ଗୋଟେ ବୃନ୍ଦାବନରେ। ତେଣୁ ଇଏ ଯେଉଁ ବୃନ୍ଦାବନର ସମସ୍ତେ ବା ଆମର ଷଡ଼ ସେମଷ୍ଟକଙ୍କୁ ସେଠାରେ ବର୍ଣ୍ଣନା କରାଯାଇଛି, କୁଜତ କୋକିଳ ହଂସ ସାରସ ଗଣକିନୀ ମୟୂରା କୁଳେ ନାନା ରତ୍ନ ନିବଦ୍ଧ ମୂଳ ବିଟପ ଶ୍ରୀ ବୃନ୍ଦାବନେ ରାଧା କୃଷ୍ଣ ପଦାରବିନ୍ଦ ମଦନାନନ୍ଦେନ ମତ୍ତାଳିକୋ ବନ୍ଦେ ରୂପ ସନାତନ ରଘୁଯୁଗ ସୁଜୀବ ଗୋପାଳକୋ। ଷଡ଼ ସେମାନେ ବୃନ୍ଦାବନରେ ଏଇଭଳିଆ ବିଚରଣ କରୁଥିଲେ, କୁଜତ କୋକିଳ ହଂସ ସାରସ ଗଣାକିନୀ, ଏମାନେ ସବୁ ବିଭିନ୍ନ ପକ୍ଷୀମାନେରେ ପରିପୂର୍ଣ୍ଣ ହୋଇଥିଲା ବୃନ୍ଦାବନ। ତେଣୁ ସେଇ ପରିବେଶରେ ଷଡ଼ଗୋସ୍ୱାମୀମାନେ ଭଗବାନଙ୍କର ଅନ୍ୱେଷଣ କରୁଥିଲେ, ହେ ରାଧେ ବ୍ରଜଦେବୀ କେ ଚରଣିତେ ହେ ନନ୍ଦ ସୁନ ପୁଥ ଶ୍ରୀ ଗୋବର୍ଦ୍ଧନ କଳ୍ପ ପାଦ ତଳେ କାଳିନ୍ଦୀ ବନେ ପୁଥ गोसंधा वृत्ति सर्वतोरे खेद महाबलो वंदे रूप सनातन रघुजुगो श्री जीव गोपाल यद्योश भगवान दर्शन करते वृंदावन भगवान तद्धाम वृंदावन तेणु यही वृंदावन धाम भगवान का क्रीड़ा सब चलती ये सब कुमार वयस लीला चलती कुमार वयस जो सब लीला करते एकादश अध्याय वर्णन कर बत्सासुर और बकासुर दुज बद्ध कर भगवान वर्णन कर सकते ना हम नीता पर आस बत्सासुर बकासुर प्रथम बत्सासुर आसवे मुझे खाता अनुभव आज क्लास हम बोली बत्सासुर पूर्वजन्म कौन थे सब वर्णन बकासुर बकासुर पुतना भाई बकासुर तेम आउ गोटे भाई हूँ अघासुर से कि भगवान ये कुमार वयस लीला को कुमार वयस अंतिम लीलाटी हूँ अघासुर उद्धार करते भगवान ये दुई भाई गोटे भौणी बकी बका और अघ द्वादश अध्याय अघासुर कथा वर्णना कर तेणु ये लीलाटी जो करेंगे भगवान से लीलाटी सांग बाड़क मैंने कुमार वयस पौगंड वयस आलोचना करेंगे कथा कहे जा तेणु ये प्रश्नटी पचारे तेर अध्याय परीक्षित महाराज पचारे कहीं भगवान का लीलाटी कुमार वयस लीलाटी पौगंड वयस आलोचित है कहीं शुणी सुखदेव गोस्वामी से मूर्छा है सब आस कथा तेणु भगवान ये भाव में बत्सा बाड़क मान को चारण कर बत्सा चारण कर तेणु ये श्लोक वर्णना कर अभिदूरे ब्रज भूव विशेष दूर को जाऊ नथिले माँ तो चाहू नथिले छाड़ियापाई नंद महाराज एवं जशोदा माँ बहुत सेवक सेविका अच्छा तेणु तांकर कृष्ण बलराम बत्साचरण कर आवश्यकता नहीं किंतु भगवान गाभी माने भगवान को अत्यंत प्रिय नमो ब्राह्मण देवाय गो ब्राह्मण हिताय च गाभी माने एवं ब्राह्मण माने भगवान को अत्यंत प्रिय तांकर हितपाय भगवान सब कार्य करती तेणु भगवान लीलाटी हूँ सेटा सब वत्साचारण गोचारण करती भगवान ब्रह्मा ब्रह्म संहित से वर्णना कर जो रही जो पत्थर जो भूमि हूँ कि भाव में चिंता मणि प्रकर्ष वसुकल्प वृक्ष लक्षा वृतेषु सुरभि रविपालयन्तं लक्ष्मी सहस्र सदसं रमसेव्यमान गोविंदमादिपुरुषं तमहं भजामि वृंदावन जगतर जो भूमि हूँ चिंतामणि चिंतामणि कहले आप जहाँ चिंता करेंगे ता प्राप्त हो चिंतामणि प्रखर से भूमि हूँ से भाव में कल्पवृक्ष से वृक्ष होती कल्पवृक्ष वृक्ष कहले कल्पवृक्ष कहले आमर ये जो वृक्ष रही गोटे वृक्ष गोटे से तार ऋतु आसिले सृजन आसिले से फल दब निर्दिष्ट परिमाण फल दब किंतु कल्पवृक्ष एभली वृक्ष जहाँ चाहिए जितेबले चाहिए जो परिमाण चाहिए प्राप्त हो जाए श्री प्रभुपाद महाराज गोटे कथा कही अवश्य कही जानते थे वृंदावन में जन व्यक्ति भ्रमण करुला बेले अतश्रांत हो विश्राम रही बहुत बहुत क्षुधा होती से चिंता कले कि खाद्य जदि मिलता है मोटे क्षुधा निवारण हूँ चिंता कर खाद्य आस पहुँचला कल्प वृक्ष रही से जान ना विभिन्न प्रकार खाद्य आस पहुँचला आज भगवान रामचंद्र पाखे बहुत प्रकार खाद्य लगी भग लगी भाव सब बहुत प्रकार खाद्य आस पहुँचला तेणु से खाद्य खाई सारापर आनंद आश्चर्य हो गले ये खाद्य कौट आसला कमी खाई सारापर खाई सारापर सुसा हम तृषा हम तेणु बर्तमान चिंता कर तृषा कमी मेटता चिंता कला सागे सागे सब विभिन्न प्रकार पानी आस पहुँचला ତେଣୁ ସେ ପାନୀୟପାନ କରିସାରିଲା ପରେ ଚିନ୍ତା କରୁଛନ୍ତି, ବର୍ତ୍ତମାନ ଖାଦ୍ୟ ପେଟ ପୁରି ପୁରିଗଲା ମାନେ ନିଦ୍ରା ଆସିବ, ଆହାର ନିଦ୍ରା, ତେଣୁ ଯେତେବେଳେ ଶୋଇବା ପାଇଁ ଯାଉଛନ୍ତି ଚିନ୍ତା କରୁଛନ୍ତି ଶୋଇବା ପାଇଁ କେମିତି ଶୋଇବା, ଟିକିଏ ବିଶ୍ରାମ ନେବା, ବିଭିନ୍ନ ପ୍ରକାର ଶଯ୍ୟା ଆସି ପହଞ୍ଚିଗଲା, ତେଣୁ ସେତେବେଳେ ସେମାନେ କରୁଛନ୍ତି ଭୟ ଆସିଗଲା, ଆ ମୁଁ ସବୁ ଯଦି ଶୋଇପଡ଼ୁଛି ଏକୁଟିଆ ସ୍ଥାନ, ଯଦି ବାଘ ଆସିଯିବ, ତେଣୁ ଏଇଭଳି ଭାବରେ କଳ୍ପବୃକ୍ଷ କଥା ବର୍ଣ୍ଣନା କରାଯାଇଛି, କଳ୍ପବୃକ୍ଷ ଚିନ୍ତାମଣି ପ୍ରକଟ ସଦ୍ମସୁ କଳ୍ପବୃକ୍ଷ ଲକ୍ଷା ପୁତେଷୁ ସୁରଭି ରବିପାଳୟନ୍ତମ୍, ଭଗବାନଙ୍କର ତାଙ୍କର ଆଉ ଦରକାର ନାହିଁ କେଉଁଠୁ ରୋଜଗାର କରିବେ ପଇସା ଆଣିବେ କେମିତି ଘର ଚଳିବ କେମିତି ଚଳିବେ ସବୁ ତ ଭଗବାନଙ୍କର ଚିନ୍ତା ନାହିଁ, ଭଗବାନ ହେଉଛନ୍ତି ଲକ୍ଷ୍ମୀ ସହସ୍ର ସଦସମ୍ଭ୍ରମ ସଭ୍ୟମାନ, ସମସ୍ତ ଧନ ତାଙ୍କ ପାଖରେ ରହିଛି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ୍ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଭଗବାନ ସବୁକିଛି ଛଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ, ସିଏ ଐଶ୍ୱର୍ଯ୍ୟ ଯେତେ ଧନ ରହିଛି ସେସବୁ ତାଙ୍କର ସବୁକିଛି ଧନ ମାଲିକ ହେଉଛନ୍ତି ସିଏ, ତେଣୁ ତାଙ୍କର ଏକମାତ୍ର ଆନନ୍ଦ ହେଉଛି ସେ ଗୋଚାରଣ କରନ୍ତି, କ'ଣ ଚିନ୍ତାମଣି ପ୍ରକଟ ସଦ୍ମସୁକଳ୍ପ ଲକ୍ଷା ବୃତେଷୁ ସୁରଭି, ଲକ୍ଷ ଲକ୍ଷ ସୁରଭି ସେ ଇଏ କରନ୍ତି ପାଳନ କରନ୍ତି, ସୁରଭି ଗାଭି ହେଉଛି କିଭଳି ଭାବରେ ସୁରଭି ଗାଭି କହିଲେ ଯାହା ଚାହିଁବେ ସେ ମୋତେ ପ୍ରଦାନ କରିପାରିବେ, ଭାଗବତ ବର୍ଣ୍ଣନା କରାଯାଇଛି ଯେତେବେଳେ କାର୍ତ୍ତ୍ୟାବଜାର୍ଜୁନ ଏଇ ଯଦୁକୂଳରେ ଆସୁଛନ୍ତି, କାର୍ତ୍ତ୍ୟାବଜାର୍ଜୁନ ସହସ୍ରାର୍ଜୁନ ତାଙ୍କର ସହସ୍ର ହାତ ଥିଲା, ଦତ୍ତାତ୍ରେୟଙ୍କ କୃପାରୁ ସେ ସହସ୍ର ହାତ ପ୍ରାପ୍ତ ହୋଇଥିଲେ, ତେଣୁ ସେ ଯାଇଥିଲେ ଶିକାର କରିବା ପାଇଁ, ସେହି ସମୟରେ ପରଶୁରାମଙ୍କ ପିତା ଯମଦଗ୍ନି ସେ ତାଙ୍କର ଆତିଥ୍ୟ ଗ୍ରହଣ କରିଥିଲେ, ଯମଦଗ୍ନି ତାଙ୍କୁ ମାନେ ଅତିଥି ହିସାବରେ ଗ୍ରହଣ କରିଥିଲେ, ତେଣୁ ରାଜା ଚିନ୍ତା କରୁଛନ୍ତି ସହସ୍ରାର୍ଜୁନ ଯେ ମୁନିଙ୍କ ପାଖରେ ଆମେ କ'ଣ ଖାଇବା କ'ଣ ପାଇବୁ ଖାଦ୍ୟ, ଫଳମୂଳ ଟିକେ ଦେବେ ଆଉ କ'ଣ ଦେବେ, ସେ ଖାଲି ଏପଟେ ଯାଇନାହାନ୍ତି ତାଙ୍କର ସୈନ୍ୟମାନଙ୍କ ସହିତ ଯାଇଛନ୍ତି, କିନ୍ତୁ ଯମଦଗ୍ନି ତାଙ୍କୁ ଯେଉଁ ଖାଦ୍ୟ ପରିବେଷଣ କଲେ ତାଙ୍କ ରାଜକୁଳର ଖାଦ୍ୟ ସବୁ ରହିଛି ତାଠାରୁ ଆହୁରି ମଧ୍ୟ ଅଧିକ ଖାଦ୍ୟ ସବୁ ପାଇଲେ ସେ, ତେଣୁ ସେ ଆଶ୍ଚର୍ଯ୍ୟ ହେଇଗଲେ, ମୁନି ଜଣେ ବଣରେ ବହିକରି ଏତେ ସୁନ୍ଦର ଖାଦ୍ୟ ସବୁ ମାନେ ପାଞ୍ଚ ମିନିଟ୍ ଭିତରେ ସବୁ ରେଡ଼ି ହେଇଗଲା, ଘଣ୍ଟା ଘଣ୍ଟା ଲାଗିଲା ନାହିଁ, ତେଣୁ ସେ ଆଶ୍ଚର୍ଯ୍ୟ ହେଇକରି ଯେତେବେଳେ ଜାଣିଲେ କଥା ଜାଣିଲେ ଯେ ଏଇ ସୁରଭି ତାଙ୍କ ପାଖରେ ଥିଲା ଗାଭି, ସୁରଭି ଗାଭିଠାରୁ ସେ ସବୁ ପ୍ରାପ୍ତ ହେଇଛନ୍ତି, ତେଣୁ ସେ ସୁରଭି ଗାଭି ପ୍ରତି ତାଙ୍କ ଲୋଭ ଆସିଲା, ଆଉ ଗୋଟେ ଲୀଳା ଆସିବ ଭଗବାନଙ୍କର କୃଷ୍ଣଙ୍କର ଲୀଳାରେ ଆସିବ, ସେ ଜଣେ ରାକ୍ଷସ ହେଇଯିବେ ସେଇଭଳି ଭାବରେ, ଏ ବତ୍ସାସୁର ସେଇ ବତ୍ସାସୁର ସେ ଥିଲେ ଆଗରୁ ଜାଣିଥିଲେ, ସେ ବଶିଷ୍ଠ ଋଷିଙ୍କର ସେଇ ଗାଭିକୁ ନେବା ପାଇଁ ଚାହିଁଥିଲେ, କାମଧେନୁ ଗାଭିକୁ ନେବା ପାଇଁ ଚାହିଁଥିଲେ, ତେଣୁ ସେ ତାକୁ ଅଭିଶାପ ଦେଇଥିଲେ, ସେଥିପାଇଁ ବତ୍ସାସୁର ଆସିଥିଲେ, ବତ୍ସାସୁର ହେଇଯାଇଥିଲେ, ତେଣୁ ଏ ବତ୍ସାସୁର ଲୀଳାଟି ଏଇ ଲୀଳାରେ ବର୍ଣ୍ଣନା ଏକାଦଶରେ ବର୍ଣ୍ଣନା କରେ, ବତ୍ସାସୁର ଏବଂ ବକାସୁର ଦୁଇ ଜଣ ହତ୍ୟା କରିଛନ୍ତି ଭଗବାନ, ବତ୍ସାସୁରକୁ ଭଗବାନ କୃଷ୍ଣ ହତ୍ୟା କରିବେ, ବକାସୁର ମଧ୍ୟ ଭଗବାନ କୃଷ୍ଣ ହତ୍ୟା କରିବେ, ତେଣୁ ଏ ଯା ହଉ ଏଇ ଯେଉଁ ଲୋଭ ଲାଗିଲା ତାକୁ ମାଗିଲେ ସେ ଦେଲେନି, ଯମଦଗ୍ନି ଦେଲେନି, କିନ୍ତୁ ଜବରଦସ୍ତି ନେବା ପାଇଁ ଚାହିଁଲେ, ତେଣୁ ସେ ସୁରଭି ଗାଭିଠାରୁ ମଧ୍ୟ ବିଭିନ୍ନ ପ୍ରକାର ସୈନ୍ୟ ଆସିଲେ, ସେ ସୈନ୍ୟମାନେ ଏମାନଙ୍କ ସୈନ୍ୟ ସହିତ ଯୁଦ୍ଧ କଲେ, ତାପରେ ସେମାନେ ହାରିଗଲା ପରେ କାର୍ତ୍ତ୍ୟାବଜାର୍ଜୁନ ଜବରଦସ୍ତି ନେଇଗଲେ, ସେ ସୁରଭି ଗାଭିକୁ ନେଇଗଲେ, ତାପରେ ଯେତେବେଳେ
ଯମଦଗ୍ନି ମଧ୍ୟ ମାରିଦେଇଛି,
ହଁ, ତାପରେ ପରଶୁରାମ ଯେତେବେଳେ ଆସିଲେ, ପରଶୁରାମ ଯମଦଗ୍ନି ପୁତ୍ରକୁ କହିଲେ, ପରଶୁରାମ କହିଲେ ଏଇଭଳି ଭାବରେ କାର୍ତ୍ତ୍ୟାବଜାର ନେଇଯାଇଛନ୍ତି, ତେଣୁ କାର୍ତ୍ତ୍ୟାବଜାର ସେ ଗଲେ, ନବମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଥିବ, ତେଣୁ ତାଙ୍କର ହଜାର ପୁତ୍ର ଥିଲେ, କାର୍ତ୍ତ୍ୟାବଜାର୍ଜୁନଙ୍କର ଏକ ହଜାର ପୁତ୍ର ଥିଲେ, ତାଙ୍କ ଭିତରୁ ସମସ୍ତେ ମୃତ୍ୟୁବରଣ କଲେ, ଏଇ ପରଶୁରାମଙ୍କ ଦ୍ୱାରା ମୃତ୍ୟୁବରଣ, ପାଞ୍ଚ ଜଣ ବର୍ତ୍ତି ଯାଇଥିଲେ, ତାଙ୍କ ଭିତରୁ ଗୋଟିଏ ଜଣଙ୍କର ନାମ ହେଉଛି ମଧୁ, ମଧୁ ଆଉ ବୃଷ୍ଣୀ, ତାଙ୍କ ପୁତ୍ର ବୃଷ୍ଣୀ କି ପିତା ପୁତ୍ର ଏଇଭଳିଆ ମଧୁ ବୃଷ୍ଣୀ ରହିଛନ୍ତି, ସେଇ ବଂଶରେ ମଧ୍ୟ ଭଗବାନ ଆସିଛନ୍ତି, ମୁଁ ତ ଖାତା ଆଣିନି ଆଜି, ମୁଁ ଭାବୁନଥିଲି ଏଇ କରିବି, ତାପରେ ସେ ଯେଉଁ ପର୍ଶୁରାମ ଯାଇକିରି କାର୍ତ୍ତିକା ଜଣେ ଏତେ ଶକ୍ତିଶାଳୀ ଥିଲେ, ତାଙ୍କର 1000 ହାତରେ ନର୍ମଦା ନଦୀରେ ବନ୍ଧ ପକାଇ ଦେଇଥିଲେ। ସେ ବର୍ଣ୍ଣନା କରାଯାଏ ଥରେ ରାବଣ ଯାଇକିରି ସେ ନଦୀର ଉପର ଭାଗରେ ତାଙ୍କର କ୍ୟାମ୍ପ ପକାଇଥିଲେ ତାଙ୍କର ରାଣୀମାନଙ୍କ ସହିତ। କିନ୍ତୁ ଇଏ ଯେତେବେଳେ କାର୍ତ୍ତିକ ଆମର ଯେମିତି ହୀରାକୁଦ ଡ୍ୟାମ୍ ହେଇଯାଇଛି ସେଇଭଳି ଭାବରେ ଡ୍ୟାମ୍ କରିଦେଲେ, ଯେଉଁ ପାଣି ବଢ଼ିଗଲା ତେଣୁ କ୍ୟାମ୍ପ ସବୁ ପାଣି ଭର୍ତ୍ତି ହେଇଗଲା। ତେଣୁ ରାବଣ ଆସିଲେ ଦେଖିଲେ ଯେତେବେଳେ କାର୍ତ୍ତିକ ଦୁର୍ଯ୍ୟୋଧନ ଏଇଭଳି ଭାବରେ କାର୍ଯ୍ୟ କରିଛନ୍ତି, ତାଙ୍କୁ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲେ। କାର୍ତ୍ତିକ ଦୁର୍ଯ୍ୟୋଧନ ସହ ଯୁଦ୍ଧ କ'ଣ କରିବେ, ସେ ତାକୁ କାକରେ ଯାକି ନେଇ ପଳେଇବେ, ତାଙ୍କର ପିଲାମାନେ ତାକୁ ପଞ୍ଜୁରୀ ରଖି ଖେଳୁଥିଲେ ତା ସହିତ ରାବଣ ସହିତ ଶକ୍ତିଶାଳୀ ରାବଣ। କାର୍ତ୍ତିକ ଦୁର୍ଯ୍ୟୋଧନ ଏଇଭଳି ଭାବରେ ଶକ୍ତିଶାଳୀ ଥିଲେ। ପରଶୁରାମ ଯାଇ ତାଙ୍କ ସହ ଯୁଦ୍ଧ କରି ଏକୁଟିଆ ତାଙ୍କ ସହ ଯୁଦ୍ଧ କରି ତାଙ୍କର 1000 ପୁତ୍ର ଥିଲେ ସମସ୍ତଙ୍କୁ ହତ୍ୟା କରିଦେଲେ, 5 ଜଣ ବର୍ତ୍ତି ଯାଇଥିଲେ। ତା ଭିତରୁ ସେ ଗାଭୀକୁ ଆଣିକି ଆସିଲେ, ସୁରବୀ ଗାଭୀକୁ ଆଣିକି ଆସିଲେ, ଆଣିକି ପ୍ରଦାନ କଲେ। ତେଣୁ ତାଙ୍କର ପୁତ୍ରମାନେ ସମସ୍ତ ପୁତ୍ର ପଳାଇ ଯାଇଥିଲେ। ତାପରେ ତାଙ୍କର ପୁତ୍ରମାନେ ଆସି ଯମଦଗ୍ନିକୁ ହତ୍ୟା କରିଦେଇଛନ୍ତି, ହତ୍ୟା କରିଦେଇ ଯେତେବେଳେ ପରଶୁରାମ ଏଇଭଳି ଭାବରେ ତାଙ୍କୁ ସବୁ ହତ୍ୟା କଲେ, କାର୍ତ୍ତିକ ହତ୍ୟା କଲେ, ସେତେବେଳେ ଯମଦଗ୍ନି କହିଲେ ଆମର ବ୍ରାହ୍ମଣର କର୍ତ୍ତବ୍ୟ ହେଉଛି ସେ କ୍ଷମା ପ୍ରଦାନ କରିବେ, ସେଇଭଳି ଭାବରେ ତାଙ୍କୁ ଯୁଦ୍ଧ କରିବାଟା ଠିକ୍ ନୁହେଁ, ତାଙ୍କୁ ହତ୍ୟା କରିବାଟା ଠିକ୍ ହେଲାନି, ତେଣୁ ତାକୁ ପ୍ରାୟଶ୍ଚିତ କର। ତେଣୁ ସେ ଯାଇ କୁରୁକ୍ଷେତ୍ରରେ ସବୁ ବିଭିନ୍ନ ପ୍ରକାର ସବୁ ପ୍ରାୟଶ୍ଚିତ କରିବେ ସେଠି ଯାଇକିରି। ତେଣୁ ଆ ଭିତରେ ତାଙ୍କର ଯେଉଁ ପୁତ୍ରମାନେ ବଞ୍ଚିଥିଲେ ସେମାନେ ଆସି ଯମଦଗ୍ନିକୁ ହତ୍ୟା କରିଦେବେ। ତେଣୁ ରେଣୁକା ଯମଦଗ୍ନିର ପତ୍ନୀ ରେଣୁକା ସେ ବହୁତ କ୍ରନ୍ଦନ କରିବେ। କହିଲେ ରେଣୁକା ତାଙ୍କର ଛାତିକୁ 21 ଥର ପ୍ରହାର କରିଥିଲେ ତାଙ୍କର ପତିଙ୍କର ବିୟୋଗରେ। ତେଣୁ ପରଶୁରାମ ଜାଣିପାରିଲେ, ତେଣୁ ପରଶୁରାମ ଆସି 21 ଥର ନିକ୍ଷେତ୍ର କରିଥିଲେ, ସମଗ୍ର ପୃଥିବୀକୁ 21 ଥର ନିକ୍ଷେତ୍ର କରିଥିଲେ, 21 ଥର ତ୍ରିସପ୍ତମୀ 21 ଥର। ତେଣୁ ତାପରେ ଏଇ ଯେଉଁ 21 ଥର ନିକ୍ଷେତ୍ର କରିଥିଲେ, ଆଉ କୌଣସି କ୍ଷତ୍ରିୟ ବଂଶ ନଥିଲେ, ଇଏ ହେଉଛନ୍ତି ଚନ୍ଦ୍ରବଂଶରେ ଆସୁଛନ୍ତି, ପରଶୁରାମ ଚନ୍ଦ୍ରବଂଶରେ ଆସୁଛନ୍ତି, ଆଉ ଭଗବାନ ରାମଚନ୍ଦ୍ର ହେଉଛନ୍ତି ସୂର୍ଯ୍ୟବଂଶରେ। ତେଣୁ ସବୁ କ୍ଷତ୍ରିୟ ବଂଶ ନିପାତ ହୋଇଯାଇଥିଲେ, କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ପୂର୍ବ ବଂଶ ଥିଲେ, ତାଙ୍କର କ୍ଷତ୍ରିୟ ରାଜା ଥିଲା, ତାଙ୍କ ନାଁ ହେଉଛି ମୂଳକ ବାଳିକ ବୋଲି ମଧ୍ୟ କୁହାଯାଏ, ତାଙ୍କୁ ସ୍ତ୍ରୀଲୋକମାନେ ସୁରକ୍ଷା ପ୍ରଦାନ କଲେ। ସୁରକ୍ଷା ପ୍ରଦାନ କରିବାରୁ ପରଶୁରାମ ତାଙ୍କୁ ହତ୍ୟା କଲେ ନାହିଁ। ତେଣୁ ତାଙ୍କଠାରୁ ଆସୁଛନ୍ତି ଭଗବାନ ରାମଚନ୍ଦ୍ର ଆସିବେ, ସେ ବଂଶରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଭଗବାନ ରାମଚନ୍ଦ୍ର ସେଇ ବଂଶରେ ଆସୁଛନ୍ତି। ତାଙ୍କୁ ଯଦି ହତ୍ୟା କରିଥିଲେ ଭଗବାନ ରାମଚନ୍ଦ୍ର ମଧ୍ୟ ଆସିନଥାନ୍ତି। ତେଣୁ ଯାହା ହଉ, ପରଶୁରାମ ଆମ କହିବାର ଉଦ୍ଦେଶ୍ୟ ଯେ ଯେଉଁ 21 ବାର ନିକ୍ଷେତ୍ର କରିଥିଲେ ପରଶୁରାମ, ତାଙ୍କ ପିତାଙ୍କୁ ପୁଣି ସେ ଜୀବନଦାନ କଲେ, ଜୀବନ ଯଦି ପୁତ୍ରକୁ ହତ୍ୟା ପୁତ୍ରମାନେ ହତ୍ୟା କରିଦେଇଥିଲେ, କିନ୍ତୁ ତାଙ୍କୁ ପୁଣି ସେ ମସ୍ତକ ଆଣିକି ତାଙ୍କ ଦେହରେ ଲଗେଇ ଗଣ୍ଡିରେ ଲଗେଇକିରି ସେ ତାଙ୍କୁ ଜୀବନଦାନ କରିଥିଲେ। ଏବଂ ସେ ବର୍ତ୍ତମାନ ମଧ୍ୟ ଅଛନ୍ତି, ସପ୍ତର୍ଷି ଅଛନ୍ତି, ଏଇ ମନ୍ମନ୍ତରେ ସେ ହେଉଛନ୍ତି ସପ୍ତର୍ଷି। କଶ୍ୟପ, ବିଶ୍ୱାମିତ୍ର, ଯମଦଗ୍ନି ଏସବୁ ଅଛନ୍ତି, ସବୁ ବର୍ତ୍ତମାନ ସପ୍ତର୍ଷି ଅଛନ୍ତି, ସବୁ ମନଙ୍କ ସମୟରେ ସପ୍ତର୍ଷି ମାନେ ପରିବର୍ତ୍ତିତ ହେବେ ନା, ସେମାନେ ହେଉଛନ୍ତି ପ୍ରଥମ ସାନ୍ଧବ ମନଙ୍କ ସମୟରେ, ତ୍ରିମରିଚି, ଅଙ୍ଗିରା, ବଶିଷ୍ଠ ଏମାନେ ସବୁ ପ୍ରଥମ ମନଙ୍କ ସମୟରେ। କିନ୍ତୁ ବର୍ତ୍ତମାନ ଯେଉଁ ସପ୍ତମ ମନଙ୍କ ସମୟରେ 10ମ ସ୍କନ୍ଧରେ ବର୍ଣ୍ଣନା କରେ, 10ମ ଅଧ୍ୟାୟ ଭଗବତ ଗୀତାରେ ସେଥିରେ ବର୍ଣ୍ଣନା କରାଯାଇଛି। ବର୍ତ୍ତମାନ ଯେଉଁ ଋଷିମାନେ ଅଛନ୍ତି ଭାଗବତ 8ମ ସ୍କନ୍ଧରେ ମଧ୍ୟ 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମନ୍ମଥର ବିଷୟରେ ଯେଉଁ ବର୍ଣ୍ଣନା କରାଯାଉଛି, କେଉଁ ମୁନିଙ୍କ ମନଙ୍କ ସମୟରେ କୁଏ ସପ୍ତର୍ଷି ରହିବେ, 7ଟି ପରିବର୍ତ୍ତନ ହେବ ପ୍ରତି ମନଙ୍କ ସମୟରେ, ମନୁ ପରିବର୍ତ୍ତିତ ହେବେ, ତାଙ୍କର ପୁତ୍ରମାନେ ଆସିବେ, ଦେବତାମାନେ ପରିବର୍ତ୍ତିତ ହେବେ, ଦେବତାମାନଙ୍କ ରାଜା ପରିବର୍ତ୍ତିତ ହେବେ, ଇନ୍ଦ୍ର ହେବେ, ତାପରେ ଭଗବାନ ଜଣେ ମନ୍ମଥର ଅବତାର ଆସିବେ, ଏବଂ ଆଉ ଜଣେ ଆସିବେ ଭଗବାନ ଯେଉଁ କ'ଣ ସପ୍ତର୍ଷି, ଏଇଭଳି ଭାବରେ 6ଟି ପରିବର୍ତ୍ତନ ପ୍ରତି ମନଙ୍କ ସମୟରେ 6ଟି ପରିବର୍ତ୍ତନ ହୁଏ। ତେଣୁ ଯାହା ହଉ, ଏଇଭଳି ଭାବରେ କାର୍ତ୍ତିକ ଦୁର୍ଯ୍ୟୋଧନ ଏଇ ଯେଉଁ ରହିଛି ଗାଭୀ ସୁରଭି, ଏ ଗୋଟିଏ ଗାଭୀ ପାଇଁ ଏତେ କାଣ୍ଡ ହେଇଯାଇଥିଲା, କିନ୍ତୁ ଭଗବାନଙ୍କର ସୁରଭି ଲକ୍ଷାବୃତ୍ତେଷୁ, ଲକ୍ଷ ଲକ୍ଷ ସୁରଭି ଭଗବାନ ପାଳନ କରନ୍ତି, ଗୋଟିଏ ସୁରଭି ନୁହଁ, ଲକ୍ଷ ଲକ୍ଷ ସୁରଭି, लक्ष्यावृतेषु सुरभिरधिपाणन्तं तापरे लक्ष्मीसहस्रशतशं रमसेव्यमानं भगवानकर शक्ति उसमें लक्ष्मी सरस्वती भगवान का नौटी शक्ति रही विमला इत्यादि नौटी शक्ति रही योगमाया माया ये मध्य भगवान का शक्ति पंचमा शक्ति आगत वर्णना कर स्थान तेणु ये लक्ष्मीदेवी ये गोटे लक्ष्मीदेवी नुहत लक्ष लक्ष लक्ष्मीदेवी सहस्र लक्ष लक्ष हजार हजार लक्ष्मी भगवान सेवा कर भाव में ना संभ्रम संभ्रम कह मैंने विनय सहकार भगवान सेवा कर भगवान चाहती ना कार सेवा चाहती ना लक्ष्मीदेवी जो वर्णना करवत अष्टम स्कंद वर्णना कर अष्टम अध्याय समुद्र मंथन लीला लक्ष्मीदेवी आते तीनोटी श्लोक में भगवान भगवत निरूपण कर जदिव भगवान समस्त किसी गुण रही भगवान किसी दोष ना बहुत व्यक्ति बहुत गुण रही कि ना कि दोष रही नूनं तपोदस्य नमनो निर्जय बहुत तपस्वी व्यक्ति अच्छा किंतु से क्रोध को कंट्रोल कर दुर्भाषा ज्ञान क्वचित न संगवर्जित बहुत ज्ञानी व्यक्ति रही परशुराम कौन कहना शुक्राचार्य कविना मुसना कवि भगवदगीता दस मध्य भगवान कहले किंतु से असुर मान सहित रही संग कर संगवर्जित नुहत से भाव में कश्चिन महांत न काम निर्जय बहुत बहुत महान व्यक्ति अच्छे ब्रह्मा आदि कथा कह लक्ष्मीदेवी किंतु काम को से जय कर प्रथम ब्रह्मा सृष्टि करते भागवत तृतीय स्कंद वर्णना कर कन्या सृष्टि कर सरस्वती किंतु ये सुंदर रूप रही काम भाव आसो तेणु से भाव स ईश्वर कि परत व्यपाश्रा बहुत नियंत्रण कर अच्छा किंतु से कि ईश्वर जी अगर उपर निर्भर करती ये भाव में तीनोटी श्लोक विभिन्न मान समस्त किसी गुण रही कि दोष रही किंतु जन व्यक्ति देखिले जहाँ कौन दोष ना से भगवान किंतु सबकि न कांक्षते ही माँ मत से चाहूना लक्ष्मीदेवी चाहूना तेणु भगवान न चाहिए मतलब लक्ष्मीदेवी तर वरण कर पत्नी हिसाब से निजी ग्रहण कर तेणु यह भाव में लक्ष्मी सहस्र हजार हजार लक्ष्मी भगवान का सेवा कर संभ्रम सहकार गोविंद महारी पुरुषं तमं भजामि ये भाव भगवान सुलीला करती भगवान ये आनंद अभिदूरे ब्रज भुव सह गोपाल दारकी आउ जिते सब गोपाल बालक मान अच्छा सांग बाणपाने सांग सखा से मैंने सब इथं ब्रह्म सुखानुभूत्या इथं सतां ब्रह्म सुख ये द्वादश अध्याय आसो एक दास्य गतानां परदैव तेन माया श्रुतानां नरदारकेण साकं बुझौ कृतपुण्य पुंजा भगवान सहित जो मैंने लीला करती क्रीड़ा करती से मैंने बहुत जन्म धरी पुण्य कार्य कर भगवान लीला सामिल हमें जदि आम जीवन में सिद्धि प्राप्त हवा तो भगवान सहित लीला करवा यहाँ सिद्धि भगवान जो वृंदावन जो धाम जो भूम धाम भगवान लीला चल सीठी आम जा पहुँचा से प्रवेशन दिजिव ट्रेनिंग दिजिव से सक्सेस चीज जगत को जीवे सीधा साल जीवे ना मोहन प्रभु चलीगले आप गत करते ना ये भुवनेश्वर मध्य कराई जो मैंने सिद्धि प्राप्त हे से भगवान चीज जगत को सीधा साल जीवे ना भगवान लीला चलती बर्तमान मत कौटी भगवान कृष्ण जन्म आविर्भाव होती भगवान मतलब कौटी भगवान वत्साचारण कर सब जमी सूर्य बर्तमान बर्तमान आम आठटा नौटा हाँ कौट सका कौट राति कौट पुणी सूर्य सका पुणी भोर हो भगवान लीला को नित्य लीला भी कह जाए भगवान लीला सब चलती तेणु आपणकर जो अनुरूप भाव रही शांत दास सख्य वात्सल्य माधुर्य विभिन्न प्रकार भाव सब रही जो भाव आपणकर भगवान कृष्ण हूँ बामन देव हूँ रामचंद्र हूँ जहाँ सहित आप रही ସମ୍ବନ୍ଧ ରହିଛି, ଭାବ ରହିଛି, ସେଇ ଭଗବାନଙ୍କ ସେଇ ଲୀଳାରେ ସେମାନେ ସାମିଲ ହେବେ। ତେଣୁ ସେଠି ସରିଲା ପରେ ତାପରେ ସେମାନେ ଚିତ୍ତବୃତ୍ତିକୁ ଯିବେ, ପ୍ରପାତ ମହାରାଜଟା କହିଛନ୍ତି। ତେଣୁ ସାଙ୍ଗ ବାଳକମାନେ ସେଭଳି ଭାବରେ ନିତ୍ୟ ସଖା ରହିଛନ୍ତି, ସାଧନ ସିଦ୍ଧ ମଧ୍ୟ ରହିଛନ୍ତି। ଭଗବାନଙ୍କର ଯେଉଁ ସହଚରମାନଙ୍କ ଭିତରେ କିଏ ନିତ୍ୟ ସିଦ୍ଧ ରହିଛନ୍ତି, କିଏ ସାଧନ ସିଦ୍ଧ ମଧ୍ୟ ରହିଛନ୍ତି। ଗୋପୀମାନଙ୍କ ମଧ୍ୟ ସେଇଭଳି ଭାବରେ କିଏ ନିତ୍ୟ ସିଦ୍ଧ, କିଏ ସାଧନ ସିଦ୍ଧ, ଅନେକ ପ୍ରକାର ଗୋପୀ ରହିଛନ୍ତି। ତେଣୁ ଚାରେ ମାସ ତୁ ବର୍ଷା, ଭଗବାନ ବର୍ଷା ଚାରଣ କରିବା ପାଇଁ ଗଲେ। ଯଦିଓ ମା ଯଶୋଦା ଚାହୁଁନଥିଲେ, ନନ୍ଦମାର ଚାହୁଁନଥିଲେ, ଏବଂ ଅନ୍ତିମରେ ଯେଉଁ ରାଜି ହେଲେ କହିଲେ ଠିକ୍ ଅଛି ତୁମେ ଯେଉଁ ଯିବ, ଅନ୍ତତ ପକ୍ଷେ ପାଦରେ କିଛି ପାଦୁକା ଗ୍ରହଣ କର, ଚପଲ ଫପଲ ପିନ୍ଧି ଯିବ ପାହାଡ଼ ଜାଗା, ବଣ ପାହାଡ଼ ଜାଗା। କିନ୍ତୁ ଭଗବାନ କହିଲେ ଯେ ବର୍ଷା ମାନେ ଆମର ସବୁ ମାଲିକ, ଆଉ ସେମାନଙ୍କ ପାଇଁ ଯଦି ଚପଲ ହବ ତାହେଲେ ମୁଁ ଚପଲ ପିନ୍ଧିବି, ତେଣୁ କେତେ ଚପଲ ଯୋଗାଡ଼ ହବ। ତେଣୁ ସେ ଖାଲି ପାଦରେ ଭଗବାନ ବତ୍ସା ଚାରଣ କରନ୍ତି ଏବଂ ଗୋଦ ଚାରଣ ମଧ୍ୟ କରନ୍ତି। ଦଶମ ସ୍କନ୍ଧ ପନ୍ଦର ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତଥାଶ୍ଚ ପୌଗଣ୍ଡ ବୟସିତ ଉପଦେ ବହୁତୁସ୍ତ ପଶୁପାଳ ସମ୍ମତ ଗାଶ୍ଚାରାନ୍ତ ସଖିବି ସମ୍ପଦେ ବୃନ୍ଦାବନ ପୁଣ୍ୟମ ଅତିବ ଚକ୍ରତୁ। ଭଗବାନଙ୍କର ବୃନ୍ଦାବନ ଧାମକୁ ବହୁତ ସୁନ୍ଦର କରିଦିଅନ୍ତି, ପୁଣ୍ୟ କରିଦିଅନ୍ତି, ଅତିବ ପୁଣ୍ୟ କରିଦିଅନ୍ତି ଭଗବାନ। ତାଙ୍କର ଯେଉଁ ପାଦରେ ପାଦଚାରଣ ଦ୍ୱାରା ଭଗବାନ ପାଦରେ କୌଣସି ପାଦୁକା ଗ୍ରହଣ କରନ୍ତି ନାହିଁ। ତେଣୁ କୁମାର ବୟସରେ ଯେଉଁ ସବୁ ଭଗବାନଙ୍କ ପାଦରେ 19 ଚିହ୍ନ ରହିଛି, ବାମ ପାଦରେ 8 ଚିହ୍ନ, ଡାହାଣ ପାଦରେ 11 ଚିହ୍ନ ରହିଛି, 19 ଚିହ୍ନ ରହିଛି। ତେଣୁ ଏ ଚିହ୍ନ ଗୁଡ଼ାକ ଏତେ ସ୍ପଷ୍ଟ ହେଉନଥିଲା, କିନ୍ତୁ ଯେତେବେଳେ ପୌଗଣ୍ଡ ବୟସରେ ଲୀଳା କରିବେ ଭଗବାନ, ସେଇଟା ଆହୁରି ସୁସ୍ପଷ୍ଟ ହୋଇଯିବ ଭଗବାନଙ୍କର ସେ ପାଦ ପଦ୍ମ ପାଦ ପଦ୍ମରେ ଯେଉଁ ଚିହ୍ନ ସବୁ ରହିଛି, ଇଏ ଭଗବାନଙ୍କର ଭଗବତ୍ତା। ତେଣୁ ଚାରି ମାସ ସବୁ ବର୍ଷା ନାନା କ୍ରୀଡ଼ା କରିଛ ଦେଉ, ବିଭିନ୍ନ ପ୍ରକାର କ୍ରୀଡ଼ା କରନ୍ତି ଭଗବାନ। ଦଶମ ସ୍କନ୍ଧ 26 ଅଧ୍ୟାୟରେ ଯେତେବେଳେ ଭଗବାନଙ୍କର 29-30 ଅଧ୍ୟାୟରେ ଭଗବାନ ଯେତେବେଳେ ରାସଲୀଳାରୁ ଅନ୍ତର୍ଦ୍ଧାନ ହୋଇଯାଇଥିବେ, ସେତେବେଳେ ଗୋପୀମାନେ ଭଗବାନଙ୍କର ପାଦଚିହ୍ନ ଦେଖିକରି ଯିବେ, ଯାଇ ପହଞ୍ଚିବେ। ପ୍ରଥମେ ଦେଖାଯିବ, ତାପରେ ଦେଖାଯିବ, ସେଇଠି ବର୍ଣ୍ଣନା ବିଷୟରେ ଗୋଟେ ଗୋଟେ କହୁଛନ୍ତି। 19 ଚିହ୍ନ ବାମ ପାଦରେ 8, ଡାହାଣ ପାଦରେ 11 ଚିହ୍ନ ରହିଛି। ତେଣୁ ଏସବୁ ଯେଉଁ ରହିଛି ବା ସେସବୁ ବର୍ଷାମାନଙ୍କୁ ବିଭିନ୍ନ ପ୍ରକାର କ୍ରୀଡ଼ା କରୁଛନ୍ତି ଭଗବାନ, କ୍ରୀଡ଼ା ଆନନ୍ଦ ହେଉଛନ୍ତି ଭଗବାନ। କ୍ୱଚିତ୍ ବାଦୟତ ବେଣୁ, କେତେବେଳେ ବେଣୁବାଦନ କରୁଛନ୍ତି, କ୍ଷେପଣାଇ କ୍ଷେପତ କ୍ୱଚିତ୍, କେତେବେଳେ ଫଳକୁ ବେକିବା ପାଇଁ ପଥର ପକାଉଛନ୍ତି, ଛୋଟ ଛୋଟ ପକାଉଛନ୍ତି, ଜଣା ପକାଉଛନ୍ତି। କ୍ୱଚିତ୍ ପାଦ କିଙ୍କିଣି ବି, କ୍ୱଚିତ୍ କୃତ୍ରିମ ଗୋବୃଷେଇ, ପାଦ କିଙ୍କିଣିରେ କେତେବେଳେ ନୃତ୍ୟ କରୁଛନ୍ତି, ବା କେତେବେଳେ ଯେଉଁ ଗୋ ଗାଭୀ ହେଇକିରି ବା ବୃଷ ହେଇକିରି କମ୍ବଳ ଗୁଡ଼ି ହେଇକିରି ଲଢ଼େଇ ଷଣ୍ଡ ଲଢ଼େଇ ଯେମିତି କରନ୍ତି ସେମିତି ଲଢ଼େଇ କରୁଛନ୍ତି। ଜୟ ଶ୍ରୀ ସୀତାରାମ ବୃଷାୟ ମାଣ ନର୍ଦ୍ଦନ୍ତ, ଏଭଳି ବୃଷ ଯେମିତି ଷଣ୍ଡ ଲଢ଼େଇ ହୁଏ ସେଭଳି ଭାବରେ କୃଷ୍ଣ ବଳରାମ ଲଢ଼େଇ କରୁଛନ୍ତି, ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଲଢ଼େଇ କରୁଛନ୍ତି। କେତେବେଳେ ସୁନ୍ଦର କ'ଣ ବିଭିନ୍ନ କ'ଣ ପଶୁ ପକ୍ଷୀଙ୍କର ଅନୁକରଣ କରି ଅନୁକୃତ ଅନୁକରଣ କରିକିରି ଗାନ କରୁଛନ୍ତି, ପଶୁମାନଙ୍କର ଓ ଇତ୍ୟାଦି ମୟୂର ସବୁ ଗାନ ଅଛି, ସେସବୁ ଗାନ କରୁଛନ୍ତି ସେମାନେ ଭଗବାନ। ବୃଷର ଯେଉଁ ରହିଛି ଶବ୍ଦ, ଭଗବାନ ସବୁ ଶବ୍ଦ ବି ବୋଲି କହିଛ ଭକ୍ତିର ସାଙ୍ଗ ସେମିତି ବର୍ଣ୍ଣନା କରାଯାଏ, ସବୁ କିଏ କ'ଣ କହୁଛନ୍ତି ସବୁ ଜାଣନ୍ତି ଭଗବାନ, କାହାର କେଉଁ ଶବ୍ଦରେ କେଉଁ କଥା ହେଉଛନ୍ତି ସେ ସବୁ ଜାଣନ୍ତି। ଆମର ଗୋଟିଏ କଥା କହିକି କଥା ବିଶ୍ରାମ ଦେବା, ଥରେ ଅର୍ଜୁନ ଆମ ଶ୍ରୀସନ୍ଦ ଗୌରବ ଶ୍ରୀ ମହାରାଜ କଥାଟି କହୁଥିଲେ, ଅର୍ଜୁନଙ୍କର ବହୁତ ଗର୍ବ ହୋଇଯାଇଛି, ଭଗବାନ ତାଙ୍କର ସଖା ବହୁତ ଜ୍ଞାନ ଦେଇଛନ୍ତି, ବହୁତ ଜ୍ଞାନୀ ସେ ହୋଇଯାଇଛନ୍ତି, ଭଗବତ ଗୀତାରେ ଜ୍ଞାନ ସେ ପ୍ରାପ୍ତ ହୋଇଯାଇଛନ୍ତି। ଭଗବାନ କହିଦେଲେ ସପ୍ତ ଅଧ୍ୟାୟରେ ଜ୍ଞାନ ତେହମ ସେ ଜ୍ଞାନ ଇଦମ ବକ୍ଷାମି ଅଶିଷ୍ୟତ ଯଜ୍ଞାନ୍ତ ନୁହେଁ ଭୂଏ ନ ଜ୍ଞାନ୍ତ ବି ମୁଁ ଅଶିଷ୍ୟତେ, ମୁଁ ତୁମକୁ ସବୁ ଜ୍ଞାନ ଦେଇଦେବି, ଯାହାଫଳରେ ଯାହା ଜାଣିଲା ପରେ ଆଉ କିଛି ଜାଣିବା ପାଇଁ ତୁମକୁ ବାକି ରହିବ ନାହିଁ। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ମୁଁ ବହୁତ ବଡ଼ ଜ୍ଞାନୀ, ଭବିଷ୍ୟତ ଗର୍ବ ଆସିଛି ଭଗବାନ ଜାଣିପାରିଲେ। ତେଣୁ ଭଗବାନ ତାଙ୍କ ଗର୍ବକୁ ଖଣ୍ଡନ କରିବା ପାଇଁ ବ୍ୟବସ୍ଥା କରିଦେଲେ। ଭଗବାନ ଏଇଭଳିଆ ରଥ ଚାରଣକୁ ନେଉଛନ୍ତି। ସେ ସମୟରେ ଅର୍ଜୁନ ଦେଖିଲେ ସାମ୍ନାରେ ଗୋଟିଏ ଶବ ପଡ଼ିଛି, ଗୋଟିଏ କ'ଣ ମୃତ ବଡ଼ି ପଡ଼ିଛି, ଗୋଟିଏ ପଶୁର ଶରୀର ପଡ଼ିଛି, କିନ୍ତୁ ଗୋଟିଏ ଶୃଗାଳ ତା ଚାରିପଟେ ବୁଲୁଛି, ସେ ତାକୁ ନ ଖାଇକି ତା ଚାରିପଟେ ବୁଲୁଛି। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ଏଇଟା ଶୃଗାଳଟା ବହୁତ ମୂର୍ଖଟା, ଆଉ ଯଦି କିଏ ଗୋଟେ ପଶୁ ଆସିବ ତାକୁ ନେଇକି ଛାଡ଼ି ନେଇ ପଳେଇଯିବ, ତାର ଶିକାର ନ ଖାଇକି ସେ ବୁଲୁଛି ଚାରିପଟେ ବୁଲୁଛି ଖେଳୁଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଚିନ୍ତା କରୁଛନ୍ତି ଭଗବାନ ଜାଣିପାରିଲେ ମନ କଥା ଅନ୍ତର୍ଯ୍ୟାମୀ ଭଗବାନ, ତେଣୁ ସେ ଶୃଗାଳକୁ ପଚାରିଲେ, ପଚାରିଲେ ତମର ତ ଏଇ ଶିକାର ତମେ ନ ଖାଇ କାହିଁ ବୁଲୁଛ? ନା ପ୍ରଭୁ, ଆପଣ ତ ସବୁ ଜାଣନ୍ତି ଅନ୍ତର୍ଯ୍ୟାମୀ, ମୁଁ ଯେଉଁ ଖାଦ୍ୟ ଗ୍ରହଣ କରେ ମୁଁ ଦେଖେ ଏ ଶିକାରଟା ମୁଁ ଖାଇବି, ଇଏ ତା ଜୀବନରେ କିଛି ଭଗବାନଙ୍କର ସେବା କରିଛି ନା ନାହିଁ, ହସ୍ତ ଦ୍ୱାରା କିଛି ଭଗବାନଙ୍କର ସେବା କରିଛି ନା ନାହିଁ, ମଥା ଦ୍ୱାରା ଭଗବାନଙ୍କର ପ୍ରଣାମ କରିଛି କି ନାହିଁ, ଏଇଭଳି ଭାବରେ ଯଦି ସେ କରିନାହିଁ ତାହେଲେ ମୁଁ ସେଇଟା ଖାଇବି ନାହିଁ, ଖାଏ ନାହିଁ। ଏଭଳି ଶୁଣି ଅର୍ଜୁନ ହତବାକ ହେଇଗଲେ, ନିଜକୁ ଯେଉଁ ଭାବୁଥିଲେ ବହୁତ ବଡ଼ ଜ୍ଞାନୀ ବୋଲି ତାଙ୍କର ଗର୍ବ ସେଠି ଖଣ୍ଡନ ହେଲା। ତେଣୁ ଏଇଭଳି ଭାବରେ ଭଗବାନ ସବୁ କ୍ରୀଡ଼ା କରୁଛନ୍ତି, ଇଏ କୁମାର ବେଶ ଲୀଳା ସବୁ ପ୍ରାକୃତ ଯଥା ନରଶିଶୁ ଭଳି, କି ଜାଣିପାରିବେ ନାହିଁ ନରଧାର କେଣ ମାୟା ସୀତାନ ନରଧାର, ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ସେମାନେ ଭାବନ୍ତି ଆମ ଭଳି ମନୁଷ୍ୟ ସିଏ, ଏଇଭଳି ଭାବନ୍ତି ଭଗବାନ। ଭଗବାନ କି ଭଗବାନ ଯେତେବେଳେ ଲୀଳା କରୁଥିଲେ ମଧ୍ୟ ଖୁବ କ୍ୱଚିତ ଲୋକ ତାଙ୍କୁ ଜାଣୁଥିଲେ, ସମସ୍ତେ ଜାଣିପାରୁନଥିଲେ ଯେ ଭଗବାନ ବୋଲି, କି ଜାଣିପାରୁନଥିଲେ ସମସ୍ତେ ଜାଣିପାରୁନଥିଲେ। ଆଉ ଯେତେବେଳେ ଭଗବାନ ନାହାନ୍ତି ତାଙ୍କ କଥା କ'ଣ, ଭଗବାନ ପ୍ରକଟ ଲୀଳା ଚାଲିନାହିଁ ସେତେବେଳେ କଥା କ'ଣ କହିବା, ଭଗବାନ ସବୁବେଳେ ଅଛନ୍ତି ଆମେ ନାହାନ୍ତି ବୋଲି କହିପାରିବା ନାହିଁ, କିନ୍ତୁ ଭଗବାନ ପ୍ରକଟ ଲୀଳା ବର୍ତ୍ତମାନ ଚାଲିନାହିଁ, କିନ୍ତୁ ସେଇ ଭଗବାନ କୃଷ୍ଣ, ସେଇ ଭଗବାନ ରାମ, ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଯେଉଁ ଲୀଳା କରିଥିଲେ, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଯେଉଁ ଲୀଳା କରିଥିଲେ, ବର୍ତ୍ତମାନ କଳିଯୁଗରେ ମହାପ୍ରଭୁ ଯେଉଁ ଲୀଳା କରିଥିଲେ, ବର୍ତ୍ତମାନ ମଧ୍ୟ ସେ ଲୀଳା ଚାଲିଛି। ନାମ ରୂପରେ କଳିକାଳେ ନାମ ରୂପେ କୃଷ୍ଣ ଅବତାର, କୃଷ୍ଣ ଭଗବାନ ସେ ନାମ ରୂପରେ ବର୍ତ୍ତମାନ ବିଦ୍ୟମାନ ଅଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଆମ କଥାରେ ବିଶ୍ରାମ ଦେବା, କାହାର କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି? ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରବକୁନ୍ଦ କି ଦାୟୀ ଗୌର ପ୍ରେମାନନ୍ଦେ।